ଉପରେ କଦଳୀ ଫଳିଛି, କଦଳୀ ଉପରେ ଚୋପା, ତୋ ସାମ୍ନାରେ ଯିଏ ବସିଛି ସିଏ ହଉଛି ତୋ ବୋପା।